ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আহমান সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজ এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। আপনার বর্তমান এই কার্যক্রম শুণবা নিমন্তে রেডিও পাখের অপেক্ষা করে বসি অনেক জানে। আপনার মনে অনেক প্রশ্ন থাইপরে যার উত্তর কি আপনি এপর্যন্ত পাইপারে না, মাত্র আমার বিশ্বাস আপনার যদি এই কার্যক্রম নিয়মিত শুণবে তাহলে ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ ଓ ଆପଣଙ୍କ ମନରୁ ଅନେକ ସନ୍ଦେହ ମଧ୍ୟ ଦୂର ହୋଇଯିବ। ଆପଣ ଯେଉଁ ନୂତନ ନିୟମଟି ଆମ ନିକଟରୁ ପାଇଅଛନ୍ତି ତାହା ନିୟମିତ ଅଧ୍ୟୟନ କରନ୍ତୁ ଓ ପତ୍ର ମାଧ୍ୟମରେ ସମୟକୁ ସମୟ ଆମ ସହ ଯୋଗାଯୋଗ କରି ଆପଣଙ୍କର ମତାମତ ତଥା ଯଦି ସେପରି କିଛି ସାକ୍ଷ୍ୟ ଥାଏ ତାହେଲେ ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ଜୀବନ୍ତ ବାକ୍ୟ ପାଇଁ। ପବିତ୍ର ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ ତୁମର ସେ ଶାନ୍ତି, ଆନନ୍ଦ, ସାନ୍ତ୍ୱନା ଉପଲବ୍ଧି କରିବା ପାଇଁ ଦିଅ। ଆଉ ପ୍ରଭୁ, ତୁମେ ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମରି ଆଶୀର୍ବାଦରେ ପରିପୂର୍ଣ୍ଣ କର। ପ୍ରତ୍ୟେକଙ୍କର ମନୋବାଞ୍ଛା ତୁମେ ପୂର୍ଣ୍ଣ କର। ପ୍ରତ୍ୟେକଙ୍କ ଜୀବନର ସହିତ ପରମେଶ୍ୱର ତୁମେ ହୁଅ। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କ ଜୀବନରେ ତୁମର ସେହି ଶାନ୍ତି, ସାନ୍ତ୍ୱନା ପ୍ରଦାନ କର। ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ଆମକୁ ତୁମର ପବିତ୍ର ଉପସ୍ଥିତି ଉପଲବ୍ଧି କରିବା ପାଇଁ ଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ସେହି ନିହିମିଆ ପୁସ୍ତକ ତହିଁର 12 ଓ 13 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଅଂଶର ମୁଖ୍ୟ ପ୍ରସଙ୍ଗ ହେଉଛି ସଂସ୍କାରମୂଳକ ବା ଉନ୍ନତିମୂଳକ କାର୍ଯ୍ୟ। ଆପଣଙ୍କର ମନେଥିବ, ଗତ ପାଠରେ ଆମେ ଦେଖିଥିଲୁ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ସେହି ଜେରୁସାଲମରେ ରହିବାକୁ ପସନ୍ଦ କଲେ ଓ ଈଶ୍ୱରଙ୍କର ପ୍ରଶଂସା କଲେ ଓ ଈଶ୍ୱରଙ୍କ ନିମନ୍ତେ ସମସ୍ତ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ପ୍ରତିଜ୍ଞା କଲେ ଓ ବ୍ୟବସ୍ଥା ଅନୁଯାୟୀ ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହେବା ନିମନ୍ତେ ପ୍ରତିଶ୍ରତି ଦେଲେ, ସେମାନଙ୍କର ନାମଗୁଡ଼ିକ ପ୍ରକାଶ କଲେ ଓ ସେମାନଙ୍କ ଜୀବନରେ ଏକ ବାସ୍ତବ ଆତ୍ମିକ ଜାଗରଣ ଦେଖାଦେଇଥିଲା। ତେବେ ଯେଉଁମାନେ ସେହି ଜେରୁସାଲମରେ ସ୍ୱେଚ୍ଛାକୃତ ଭାବେ ରହିବାକୁ ପସନ୍ଦ କଲେ ଓ ଈଶ୍ୱରଙ୍କର ପ୍ରଶଂସା କଲେ, ସେମାନଙ୍କର ନାମର ଏକ ତାଲିକା ଯାହାକି ଆମେ 11 ପର୍ବରେ ଆରମ୍ଭ ହୋଇଥିବାର ଲକ୍ଷ୍ୟ କରିଥିଲୁ, ତାହା ଏହି 12 ପର୍ବରେ ସମାପ୍ତ ହେବାର ଆମେ ଲକ୍ଷ୍ୟ କରିବାକୁ ପାରିବା। କାରଣ ଈଶ୍ୱର ମଧ୍ୟ ସେମାନଙ୍କ ହୃଦୟର ଭାବକୁ ଜାଣିଥିଲେ ଓ ସେମାନଙ୍କୁ ସ୍ମରଣ ରଖିଥିଲେ। ଏହି 12 ପର୍ବର 1-26 ପଦ ମଧ୍ୟରେ ଆମେ ସେମାନଙ୍କର ନାମଗୁଡ଼ିକ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁ, କିନ୍ତୁ ମୁଁ ସେହି ନାମଗୁଡ଼ିକ ବର୍ତ୍ତମାନ ପାଠ କରିବା ପାଇଁ ଯାଉନାହିଁ। ମାତ୍ର ମୁଁ ଏହି 12 ପର୍ବର 27-29 ପଦ ଉପରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହେଁ। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ଅନନ୍ତର ଜେରୁସାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାୟନ ସହିତ ଆନନ୍ଦରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଜେରୁସାଲମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ, ଆଉ ଗାୟକମାନଙ୍କ ସନ୍ତାନଗଣ ଜେରୁସାଲମର ଚତୁର୍ଦିଗସ୍ଥିତ ପଦାଭୂମିରୁ ଓ ନଟୋଫାତୀୟମାନଙ୍କ ନାନା ଗ୍ରାମରୁ ମଧ୍ୟ ବୟଥ ଗିଲଗଲରୁ ଆଉ ରୋବା ଓ ଅସ୍ମାବତ୍ କ୍ଷେତ୍ରରୁ ଏକତ୍ରିତ ହେଲେ, କାରଣ ଗାୟକମାନେ ଜେରୁସାଲମର ଚତୁର୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇଥିଲେ। ତେବେ ଏହି 12 ପର୍ବର ଅବଶିଷ୍ଟାଂଶରେ ସେହି ଜେରୁସାଲମର ପ୍ରାଚୀର ପ୍ରତିଷ୍ଠା ଉତ୍ସବ ପାଳନ ନେଇ ପ୍ରକାଶ କରାଯାଇଅଛି। ଏହା ଅତି ଚମତ୍କାର ଉତ୍ସବ ଥିଲା। ସେମାନେ ଏହି ପ୍ରାଚୀର ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ସମସ୍ତ ସଙ୍ଗୀତଜ୍ଞମାନଙ୍କୁ ଆଣି ଏକାଠି କଲେ। ସେମାନଙ୍କର ଏକ ମହାନ ସଙ୍ଗୀତ ସମାରୋହର ଆୟୋଜନ କରାଯାଇଥିଲା, ଯେଉଁମାନଙ୍କର ନାମ ଏହି 12 ପର୍ବର 29 ପଦରୁ 39 ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ସେମାନେ ହେଉଛନ୍ତି ସେହିମାନେ ଯେଉଁମାନଙ୍କର ନାମ ସେହି ମେଷ ଶାବକଙ୍କର ଜୀବନ ପୁସ୍ତକରେ ସ୍ଥାନ ପାଇଅଛି। ସେମାନେ ସେହି ଜେରୁସାଲମର ପ୍ରାଚୀର ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଏକତ୍ରିତ ହୋଇଅଛନ୍ତି। ନିହିମିଆ ସେହି ପାଲେଷ୍ଟାଇନ୍ ଦେଶର ସମସ୍ତ ଅଞ୍ଚଳରୁ ଲୋକମାନଙ୍କୁ ଆଣି ସେହି ଜେରୁସାଲମରେ ଏକତ୍ରିତ କରାଇଲେ, କାରଣ ଜେରୁସାଲମ ଏକ ନଗର ଥିଲା ଯେଉଁଠାରେ କି ମନ୍ଦିର ରହିଥିଲା। ଏହାପରେ ଏହି 12 ପର୍ବର 40-42 ପଦ ମଧ୍ୟରେ ନିହିମିଆ ଯାଜକମାନଙ୍କର ଏକ ତାଲିକା ପ୍ରଦାନ କରନ୍ତି, ଯେଉଁମାନେ କି ସେହି ଉତ୍ସବରେ ଯୋଗ ଦେଇଥିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା କରିଥିଲେ। ଏହାପରେ 12 ପର୍ବର 43 ପଦରେ ଏହିପରି ଲେଖା ଅଛି, ପୁଣି ସେହିଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ, କାରଣ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ, ଆଉ ସ୍ତ୍ରୀମାନେ ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ଜେରୁସାଲମର ଆନନ୍ଦ ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା। ବାସ୍ତବରେ ସେଦିନ ସେମାନଙ୍କ ନିମନ୍ତେ ଏକ ମହା ଆନନ୍ଦର ଦିନ ଥିଲା ଓ ସେମାନେ ମହାଜୟଧ୍ୱନି ସହିତ ଈଶ୍ୱରଙ୍କର ପ୍ରଶଂସା କଲେ ଓ ଈଶ୍ୱରଙ୍କଠାରେ ଆନନ୍ଦ କଲେ, ଯେହେତୁ ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମହାନ କାର୍ଯ୍ୟ ସାଧନ କରିବା ନିମନ୍ତେ ସମର୍ଥ ହୋଇପାରିଥିଲେ ଓ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ। ସେହି ଆନନ୍ଦ ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା। ମୁଁ ଭାବୁଛି ଅନେକ ସେହି ଆନନ୍ଦର ଧ୍ୱନି ଶୁଣି ପଚାରିଥିବେ, ହେ ଜେରୁସାଲମରେ କ'ଣ ହେଉଛି କିରେ, କାହିଁକି ଲୋକମାନେ ଏତେ ଆନନ୍ଦ କରୁଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କେତେକ କହିଥିବେ, ଚାଲ ଦେଖିବା ସେଠାରେ କ'ଣ ହେଉଛି। ନିଃସନ୍ଦେହରେ କୁହାଯାଇପାରେ ଯେ ଅନେକ ଲୋକ ତାହା ଦେଖିବା ନିମନ୍ତେ ଯାଇଥିବେ, ବାସ୍ତବରେ ସେଦିନ ସେହି ବିଜାତୀୟମାନଙ୍କ ନିମନ୍ତେ ଏହା ଏକ ଚମତ୍କାର ସାକ୍ଷ୍ୟ ଥିଲା। ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିନାହୁଁ ଓ ତହିଁରେ ମନୋଯୋଗ କରିନାହୁଁ, ସେପର୍ଯ୍ୟନ୍ତ ଆମମାନଙ୍କ ଜୀବନରେ ଆତ୍ମିକ ଜାଗରଣ ପରିଲକ୍ଷିତ ହେବ ନାହିଁ, ଓ ଯେପର୍ଯ୍ୟନ୍ତ ସେହି ଆତ୍ମିକ ଜାଗରଣ ଆସିନାହିଁ ସେପର୍ଯ୍ୟନ୍ତ ଆମମାନଙ୍କର ଜୀବନ ସକ୍ଷମ ହୋଇପାରିବ ନାହିଁ। ଆସନ୍ତୁ ଏହାପରେ ଆମେ ତେର ପର୍ବ ମଧ୍ୟକୁ ଯିବା। ଏହା ହେଉଛି ଏହି ନିହିମିଆ ପୁସ୍ତକର ଶେଷ ପର୍ବ। ତେବେ ଏହି ନିହିମିଆ ପୁସ୍ତକର ବାର ଓ ତେର ପର୍ବର କୌଣସି ଏକ ସମୟସୀମା ମଧ୍ୟରେ ନିହିମିଆ ତାଙ୍କର ସେହି କାର୍ଯ୍ୟକ୍ଷେତ୍ର ସୁସନ ରାଜଧାନୀକୁ ଫେରିଯାଇଥିଲେ। ଆପଣ ଜାଣିଥିବେ ଯେ କିଛିଦିନ ପାଇଁ ଛୁଟିରେ ସେ ଆସିଥିଲେ, ତେଣୁକରି ସେ ପୁନର୍ବାର କିଛିଦିନ ପାଇଁ ପାରସ୍ୟକୁ ଫେରିଗଲେ, ହୋଇପାରେ ବର୍ଷେ ବା ଦୁଇ ବର୍ଷ ପାଇଁ, ଓ ଏହାପରେ ସେ ପୁନର୍ବାର ରାଜାଙ୍କ ନିକଟରୁ ଛୁଟି ମାଗି ଜେରୁସାଲେମକୁ ଫେରିଆସିଥିଲେ। ମାତ୍ର ସେ ଆସି ଦେଖନ୍ତି ତ ଲୋକମାନେ ଯେଉଁପରି ପୃଥକୀକୃତ ଜୀବନଯାପନ କରିବା ଉଚିତ ସେପରି ଜୀବନଯାପନ କରୁନାହାନ୍ତି। ଏହି ସମସ୍ତ ବିଷୟ ଆମେ ଏହି ତେର ପର୍ବର ଶେଷାଂଶରେ ଲକ୍ଷ୍ୟ କରିବାକୁ ଯିବା। ତେବେ ଏହି ତେର ପର୍ବର ପ୍ରଥମ ଭାଗରେ ଆମେ କେତେକ ଉନ୍ନତିମୂଳକ କାର୍ଯ୍ୟ ସାଧିତ ହୋଇଥିବାର ଲକ୍ଷ୍ୟ କରୁଅଛୁ। ଦେଖନ୍ତୁ ତେର ପର୍ବର ପ୍ରଥମ ତିନି ପଦରେ ଏହିପରି ଲେଖା ଅଛି, ସେହିଦିନ ସେମାନେ ଲୋକମାନଙ୍କ କର୍ଣ୍ଣଗୋଚରରେ ମୋଷାଙ୍କ ପୁସ୍ତକରୁ ପାଠ କଲେ, ପୁଣି ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା ଯେ ଅମୋନୀୟ ଓ ମୟାବୀୟ ଲୋକ ଅନନ୍ତକାଳ ପରମେଶ୍ୱରଙ୍କ ସମାଜରେ ପ୍ରବେଶ କରିବେ ନାହିଁ, କାରଣ ସେମାନେ ଅନ୍ନଜଳ ନେଇ ଇସ୍ରାଏଲ ସନ୍ତାନଗଣକୁ ଭେଟିଲେ ନାହିଁ, ମାତ୍ର ସେମାନଙ୍କୁ ସାପ ଦେବା ନିମନ୍ତେ ସେମାନଙ୍କ ପ୍ରତିକୂଳରେ ବିଲିୟମ୍ଙ୍କୁ ବେତନ ଦେଲେ, ତଥାପି ଆମ୍ଭମାନଙ୍କର ପରମେଶ୍ୱର ସେହି ସାପକୁ ଆଶୀର୍ବାଦରେ ପରିଣତ କଲେ। ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ୍ କଲେ। ଏହି ବିଲିୟମ୍ଙ୍କ କାହାଣୀ ଆମେ ଗଣନା ପୁସ୍ତକ 23-24 ପର୍ବ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା। ଇସ୍ରାଏଲୀୟମାନେ ସେହି ବିଷୟ ଅଧ୍ୟୟନ କରି ସ୍ଥିର କଲେ ଯେ ସେମାନେ ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହେବେ ଓ ତଦନୁଯାୟୀ କାର୍ଯ୍ୟ କରିବେ। ସେମାନେ ମୟାବୀୟମାନଙ୍କ ସହିତ ଓ ଅମନୀୟମାନଙ୍କ ସହିତ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ, ଯାହାକି ଈଶ୍ୱର ନିଷେଧ କରିଥିଲେ। ତେଣୁ ସେମାନେ ଏହି ବିଷୟ ପାଠ କଲା ପରେ ଅନୁଭବ କଲେ ଯେ ସେହି ମୟାବୀୟ ଓ ଅମନୀୟମାନଙ୍କୁ ସେହି ଦେଶରୁ ବିତାଡ଼ିତ କରିବା ନିତାନ୍ତ ଆବଶ୍ୟକ। ଏହାପରେ ତେର ପର୍ବର 4-5 ପଦରେ ଲେଖା ଅଛି, ଏଥିପୂର୍ବେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହସ୍ଥିତ କୋଠରୀ ସକଳର ଅଧ୍ୟକ୍ଷ ଇଲିଆସିପ୍ ଯାଜକ ଟୋବିଓର କୁଟୁମ୍ବ ହେବାରୁ ତାହା ନିମନ୍ତେ ଏକ ବୃହତ୍ କୋଠରୀ ପ୍ରସ୍ତୁତ କରିଥିଲା। ମାତ୍ର ପୂର୍ବେ ଲୋକମାନେ ସେହି ସ୍ଥାନରେ ଭକ୍ଷ୍ୟ ନୈବେଦ୍ୟ, କୁନ୍ଦୁରୁ ଓ ପାତ୍ରାଦି ଓ ଆଜ୍ଞା ପ୍ରମାଣେ ଲେବିୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଦେୟ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ ଆଉ ଯାଜକମାନଙ୍କ ନିମନ୍ତେ ଉତ୍ତୋଳନୀୟ ଉପହାର ରଖୁଥିଲେ। ଏଠାରେ ଆମେ ଦେଖୁଛୁ ଜଣେ ମହାଯାଜକ ଯିଏକି ନିଜର ପୁତ୍ର କିମ୍ବା କନ୍ୟାର ବିବାହ ମଧ୍ୟ ଦେଇ ଟୋବିଓ ପରିବାର ସହିତ ସମ୍ପର୍କ ସ୍ଥାପନ କରିଥିଲେ। ମହାଯାଜକ ନିଜେ ଏହି ପୃଥକୀକୃତ ଘଟଣା ନେଇ ଈଶ୍ୱରଙ୍କର ଅବାଧ୍ୟ ହୋଇଥିଲେ, ମାତ୍ର ଈଶ୍ୱର ଅତି ଦୃଢ଼ ଭାବେ ଏହିପରି ବିଜାତୀୟମାନଙ୍କ ସହିତ ବିବାହ ସମ୍ପର୍କ ସ୍ଥାପନ କରିବା ପାଇଁ ନିଷେଧ କରିଥିଲେ। ଆଜି ମଧ୍ୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଏହି ବିଷୟ ନେଇ ସତର୍କ ହେବା ଉଚିତ। ବିଶେଷରେ ବିବାହ କରିବା ନେଇ ଓ ବ୍ୟବସାୟ କରିବା ନେଇ ସେ ଅବିଶ୍ୱାସୀମାନଙ୍କ ସହିତ କୌଣସି ସମ୍ପର୍କ ସ୍ଥାପନ କରିବା ଉଚିତ ନୁହେଁ, କାରଣ ବିଶ୍ୱାସୀମାନଙ୍କର ଅବିଶ୍ୱାସୀମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ, କେବଳ ବିଶ୍ୱାସୀମାନେ ଅବିଶ୍ୱାସୀମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ କରିବା ଉଚିତ ନୁହେଁ। ଆପଣ ଦେଖନ୍ତୁ ସେହି ମହାଯାଜକ ଟୋବିଓ ନିମନ୍ତେ ଯେଉଁ ବୃହତ୍ କୋଠରୀଟି ପ୍ରସ୍ତୁତ କରିଥିଲା ତାହା ଏଥିପୂର୍ବରୁ ମନ୍ଦିରର ଗନ୍ତାଘର ଥିଲା, ତେଣୁକରି ସେମାନେ ସେହି ସ୍ଥାନକୁ ଲୋକମାନଙ୍କର ନୈବେଦ୍ୟ ପ୍ରଭୃତି ଆଉ ଆଣିଲେ ନାହିଁ, ମାତ୍ର ତହିଁ ପରିବର୍ତ୍ତେ ସେହି ଗୃହରେ ଅନ୍ୟାନ୍ୟ ଆସବାବପତ୍ର ରଖି ତାହା ଟୋବିଓ ହସ୍ତରେ ସମର୍ପଣ କଲେ। ସେମାନେ ତାହା କହିଲେ, ଟୋବିଓ, ତୁମେ ଯେତେବେଳେ ଚାହଁ ସେତେବେଳେ ଏହି କୋଠରୀଟିକୁ ବ୍ୟବହାର କରିପାର, ଏହା ତୁମ ନିମନ୍ତେ ପ୍ରଦାନ କରାଯାଇଅଛି। ତାପରେ 13-8 ପଦରେ ଲେଖା ଅଛି, ମାତ୍ର ମୁଁ ଏସବୁ ସମୟରେ ଜେରୁସାଲେମରେ ନଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାଙ୍କ ଅଧିକାରର 32 ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ଉତ୍ତାରେ ରାଜାଙ୍କୁ ବିଦାୟ ମାଗିଲି, ଏଉତାରେ ମୁଁ ଜେରୁସାଲମକୁ ଆସି ଇଲିଆସିବ୍ ଟୋବିଓ ନିମନ୍ତେ ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣରେ ଏକ କୋଠରୀ ପ୍ରସ୍ତୁତ କରି ଯେଉଁ ଅନିଷ୍ଟ କରିଥିଲା ତାହା ବୁଝିଲି। ଏଥିରେ ମୁଁ ଅତ୍ୟନ୍ତ ଦୁଃଖିତ ହେଲି। ଏହେତୁ ମୁଁ ସେହି କୋଠରୀରୁ ଟୋବିଓର ସମସ୍ତ ଗୃହ ସାମଗ୍ରୀ ବାହାର କରି ପକାଇଦେଲି। ତେବେ ଏହି ସମସ୍ତ ଘଟଣା ଘଟିଯାଇଥିଲା ଯେତେବେଳେ ନିହମିଆ ସେଠାରେ ନଥିଲେ, କାରଣ ସେ ସେହି ସୁସନ ରାଜଧାନୀକୁ ଫେରିଯାଇଥିଲେ। ବାସ୍ତବରେ ଏହି ନିହମିଆଙ୍କର କାର୍ଯ୍ୟ ଏଠାରେ ଅତି ଉଲ୍ଲେଖନୀୟ। ସେ ଫେରିଆସି ଦେଖନ୍ତି ତ ଟୋବିଓ ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣର ଏକ କୋଠରୀକୁ ଅଧିକାର କରି ନିଜ ନିମନ୍ତେ ବ୍ୟବହାର କରୁଅଛି, ଆଉ ତାହା ମଧ୍ୟ ଇଲିଆସିବ୍ ଜଣେ ମହାଯାଜକ ହୋଇ ସେପରି କରିବା ନିମନ୍ତେ ଅନୁମତି ଦେଉଅଛି। ତେଣୁ ସେ ଦୁଃଖ କରିବା ସହିତ ଟୋବିଓର ସମସ୍ତ ଗୃହ ସାମଗ୍ରୀ ସେହି କୋଠରୀ ମଧ୍ୟରୁ ବାହାର କରି ପକାଇଦେଲେ ଓ ଟୋବିଓକୁ ସେହି ଗୃହରୁ ବାହାର କରିଦେଲେ, କାରଣ ତାହା ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣ ଥିଲା ଓ ତହିଁରେ କୌଣସି ବିଜାତୀୟ ଲୋକ ପ୍ରବେଶ କରିବାର ଅଧିକାର ନଥିଲା। ନଅପଦରେ ଲେଖା ଅଛି, ତହୁଁ ମୁଁ ଆଜ୍ଞା କରନ୍ତେ ସେମାନେ କୋଠରୀ ସବୁ ସୂଚୀ କଲେ, ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଭକ୍ଷ୍ୟ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି। ନିହମିଆ ସେହି କୋଠରୀଟିକୁ ସୂଚୀ କଲେ ଓ ପୁନର୍ବାର ସେହି କୋଠରୀଟି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହେଲା, ଓ ଯେଉଁ ଉଦ୍ଦେଶ୍ୟ ନେଇ ସେହି କୋଠରୀଟି ନିର୍ମାଣ କରାଯାଇଥିଲା ତହିଁର ଉଦ୍ଦେଶ୍ୟ ସାଧିତ ହେଲା ଓ ଈଶ୍ୱରଙ୍କ ସେବା କାର୍ଯ୍ୟ ନିମନ୍ତେ ତାହା ବ୍ୟବହୃତ ହେଲା। ସେଠାରେ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଭକ୍ଷ୍ୟ ନୈବେଦ୍ୟ ଓ କୁନ୍ଦୁରୁ ପ୍ରଭୃତି ରଖାଗଲା, ଯାହାକି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିଲା। ମାତ୍ର ନିହମିଆ ସେତିକିରେ ନୀରବ ରହିଗଲେ ନାହିଁ। ତେର ପର୍ବର ଦଶ ପଦରେ ଲେଖା ଅଛି, ଆହୁରି ମୁଁ ଦେଖିଲି ଯେ ଲେବୀୟମାନଙ୍କ ଅଂଶ ସେମାନଙ୍କୁ ଦିଆଯାଉନଥିଲା, ତେଣୁ କର୍ମକାରୀ ଲେବୀୟମାନେ ଓ ଗାୟକମାନେ ପ୍ରତ୍ୟେକ ଆପଣା ଆପଣା ଭୂମିକି ପଳାଇ ଯାଇଥିଲେ। ଦେଖନ୍ତୁ, ଯେଉଁ ଲେବୀୟମାନେ ମନ୍ଦିର ମଧ୍ୟରେ ଈଶ୍ୱରଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିଲେ ସେମାନେ ଠିକ୍ ଭାବେ ସେମାନଙ୍କର ସାହାଯ୍ୟ ପାଉନଥିଲେ, ତେଣୁକରି ସେମାନେ ପ୍ରତ୍ୟେକ ଆପଣା ଆପଣା ଭୂମିକି ପଳାଇ ଯାଇ ସେଠାରେ କାର୍ଯ୍ୟ କରିବାକୁ ଲାଗିଲେ। ତେଣୁକରି ଏହି କାରଣରୁ ଈଶ୍ୱରଙ୍କ ସେବା କାର୍ଯ୍ୟରେ ଅବହେଳା ହେଉଥିଲା। ଆଜି ମଧ୍ୟ ଠିକ୍ ସେହିପରି ଦେଖାଯାଏ। ଈଶ୍ୱରଙ୍କ ସେବକ ତଥା ପାଳକ ପ୍ରଚାରକମାନେ ଠିକ୍ ଭାବେ ସେମାନଙ୍କର ସାହାଯ୍ୟ ପ୍ରାପ୍ତ ନ ହୋଇ ନିଜର ଜୀବିକା ନିର୍ବାହ ନିମନ୍ତେ ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ରୁହନ୍ତି, କେହି ବା କ୍ଷେତ୍ରରେ ଓ କେହି ବା ନିଜର ବ୍ୟବସାୟରେ ଲିପ୍ତ ରୁହନ୍ତି, ଫଳରେ ଈଶ୍ୱରଙ୍କ ସେବା କାର୍ଯ୍ୟ ବାଧାପ୍ରାପ୍ତ ହୁଏ। ଏପରିକି ଅଧିକାଂଶ ମଣ୍ଡଳୀମାନଙ୍କରେ ଈଶ୍ୱରଙ୍କ ସେବକମାନଙ୍କୁ ଅନ୍ୟାନ୍ୟ କାର୍ଯ୍ୟରେ ଏତେ ଦୁର୍ବ୍ୟବହାର କରାଯାଇଥାଏ ଯେ ସେମାନେ ବାକ୍ୟ ପ୍ରଚାର ଓ ପ୍ରାର୍ଥନାରେ ଅଧିକ ସମୟ ଦେଇପାରନ୍ତି ନାହିଁ। ତେଣୁକରି ମାଣ୍ଡଳିକ ଦାୟିତ୍ୱ ବହନରେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ, ଯେପରି ସେମାନେ ବାକ୍ୟ ଅଧ୍ୟୟନ ଓ ପ୍ରାର୍ଥନାରେ ସମୟ ଦେଇପାରିବେ। ଦେଖନ୍ତୁ, ନିହମିଆ ଈଶ୍ୱରଙ୍କ ସେବକମାନଙ୍କର ଆବଶ୍ୟକତା ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସେବକ ପଦରେ ନିୟୋଜିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ସାହାଯ୍ୟ ନିମନ୍ତେ ମନ୍ଦିର ମଧ୍ୟକୁ ଦଶମାଂଶ ଆଣିବାର ବ୍ୟବସ୍ଥା କଲେ। ସେ ସେମାନଙ୍କୁ କହିଲେ, ତୁମେମାନେ ସଦାପ୍ରଭୁଙ୍କ ଗୃହକୁ ଦଶମାଂଶ ଆଣ, ଯାହାକି ଈଶ୍ୱରଙ୍କର ପ୍ରାପ୍ୟ, ଓ ଏହି ଲୋକମାନେ ଯେଉଁମାନେ ଈଶ୍ୱରଙ୍କର ସେବା କରନ୍ତି ସେମାନେ ତଦ୍ୱାରା ସାହାଯ୍ୟପ୍ରାପ୍ତ ହେବେ। ବାସ୍ତବରେ ନିହମିଆଙ୍କର ଏହା ଏକ ଚମତ୍କାର କାର୍ଯ୍ୟ ଥିଲା ଓ ଈଶ୍ୱର ମଧ୍ୟ ତାହା ସମର୍ଥନ କରିଥିଲେ। 11-13 ପଦରେ ଲେଖା ଅଛି, ତହିଁରେ କିଏ ତୁ ପରମେଶ୍ୱରଙ୍କ ଗୃହ ପରିତ୍ୟକ୍ତ ହୋଇଅଛି, ଏହା କହି ମୁଁ ଅଧ୍ୟକ୍ଷମାନଙ୍କ ସଙ୍ଗେ ବାଦାନୁବାଦ କଲି। ପୁଣି ମୁଁ ସେମାନଙ୍କୁ ଏକତ୍ର କରି ସ୍ୱ ପଦରେ ସେମାନଙ୍କୁ ନିଯୁକ୍ତ କଲି। ତହୁଁ ସମଗ୍ର ଜିହୁଦା ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳର ଦଶମାଂଶ ଭଣ୍ଡାରକୁ ଆଣିଲେ। ତହିଁରେ ମୁଁ ସେଲିମିୟ ଯାଜକକୁ ଓ ସାଦକ ଅଧ୍ୟାପକକୁ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ଡାର ସମୂହର ଅଧ୍ୟକ୍ଷ କଲି। ସେମାନଙ୍କ ତଳେ ମତନୀୟର ପୌତ୍ର ସକୁରର ପୁତ୍ର ହାନନ୍ ରହିଲା, କାରଣ ସେମାନେ ବିଶ୍ୱସ୍ତ ଗଣିତ ଥିଲେ, ଏଣୁ ଆପଣା ଭ୍ରାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା। ଦେଖନ୍ତୁ, ଏହା ହିଁ ଥିଲା ନିହମିଆଙ୍କର ଏକ ଚମତ୍କାର କାର୍ଯ୍ୟ। ଏହାପରେ 14 ପଦରେ ଲେଖା ଅଛି, ହେ ମୋର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର, ଆଉ ମୁଁ ମୋର ପରମେଶ୍ୱରଙ୍କ ଗୃହ ଓ ତହିଁର ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି ମୋର କୃତ ସେହି କର୍ମ ସବୁ ନିଭାଇ ନ ଦିଅ। ନିହମିଆ ଯାହାସବୁ କରିଥିଲେ ଈଶ୍ୱରଙ୍କ ସେବା ନିମନ୍ତେ ତାହା ଯେପରି ବିଫଳ ନ ହୁଏ ଏଥିନିମନ୍ତେ ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ଯେପରି ଈଶ୍ୱର ତହିଁ ପ୍ରତି ଦୃଷ୍ଟି ଦିଅନ୍ତି ଓ ଈଶ୍ୱର ମଧ୍ୟ ତହିଁ ପ୍ରତି ଦୃଷ୍ଟି ଦେଲେ ଓ ତାହା ଲିପିବଦ୍ଧ କରାଇଲେ ଯାହାକି ଆଜି ଆମେ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁଅଛୁ। ନିହିମିଆ ମଧ୍ୟ ଦେଖିବାକୁ ପାରିଲେ ଯେ ଲୋକମାନେ ବିଶ୍ରାମବାରର ବିଧିକୁ ଲଙ୍ଘନ କରି ବିଶ୍ରାମବାରର ପବିତ୍ରତାକୁ ନଷ୍ଟ କରିଅଛନ୍ତି, ଯାହାକି ତେର ପର୍ବର ପନ୍ଦର ପଦରୁ ଷୋହଳ ପଦରେ ଲେଖା ଅଛି। ଦେଖନ୍ତୁ, ସେମାନେ ବିଶ୍ରାମବାରରେ ବ୍ୟବସାୟ କରିବାକୁ ଅନୁମତି ଦେଇଥିଲେ, କିନ୍ତୁ ନିହିମିଆ ତାହା ଜାଣିବା ପରେ ତାହା ସବୁକୁ ବନ୍ଦ କଲେ। ସେହିପରି ସତର ପଦରେ ଲେଖା ଅଛି, ତହିଁରେ ମୁଁ ଯିହୁଦାର କୁଳୀନମାନଙ୍କ ସଙ୍ଗେ ବାଦନବାଦ କରି ସେମାନଙ୍କୁ କହିଲି, ତୁମେମାନେ ବିଶ୍ରାମ ଦିନ ଅପବିତ୍ର କରି ଏ କି କୁକର୍ମ କରୁଅଛ। ଦେଖନ୍ତୁ, ସେହି କୁଳୀନମାନେ ବିଶ୍ରାମବାରରେ ସେହିସବୁ ବ୍ୟବସାୟ କରିବା ନିମନ୍ତେ ଅନୁମତି ଦେଲେ ଓ ବିଶ୍ରାମବାରର ପବିତ୍ରତାକୁ କ୍ଷୁର୍ଣ୍ଣ କଲେ। ଅଠର ପଦରେ ଲେଖା ଅଛି, ତୁମାନଙ୍କ ପିତୃପୁରୁଷମାନେ କ'ଣ ଏପରି କାର୍ଯ୍ୟ କଲେ ନାହିଁ? ଆଉ ତହିଁ ସକାଶୁ ଆମମାନଙ୍କ ପରମେଶ୍ୱର କି ଆମମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମେମାନେ ବିଶ୍ରାମ ଦିନ ଅପବିତ୍ର କରି ଇସ୍ରାଏଲ ଉପରକୁ ଆହୁରି କୋପ ଆଣୁଅଛ। ଦେଖନ୍ତୁ, ସେମାନେ ଯେଉଁସବୁ କାର୍ଯ୍ୟ ଦ୍ୱାରା ବିଶ୍ରାମବାରର ପବିତ୍ରତାକୁ ନଷ୍ଟ କଲେ, ସେମାନଙ୍କର ପିତୃପୁରୁଷମାନେ ଯେ ସେହି ପ୍ରକାର କର୍ମ କରି ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଲେ, ତାହା ନିହିମିଆ ଏଠାରେ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି। ଏହାପରେ ଉଣେଇଶ ପଦରୁ ଏକୋଇଶ ପଦ ମଧ୍ୟରେ ଲେଖା ଅଛି, ଏଉତାରେ ବିଶ୍ରାମବାର ପୂର୍ବେ ଜେରୁସାଲମର ଦ୍ୱାର ସବୁ ଅନ୍ଧାର ହେବାକୁ ଲାଗିବା ବେଳେ ମୁଁ କବାଟ ସବୁ ବନ୍ଦ କରିବାକୁ ଆଜ୍ଞା ଦେଲି, ଆହୁରି ବିଶ୍ରାମବାର ଗତ ନହିବା ପର୍ଯ୍ୟନ୍ତ ମେଲା ନ କରିବାକୁ ଆଜ୍ଞା ଦେଲି। ପୁଣି ବିଶ୍ରାମ ଦିନ କୌଣସି ବୋଝ ଭିତରକୁ ଅଣା ନ ଯିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାର ସମୂହରେ ନିଯୁକ୍ତ କଲି। ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ ଏକ ଦୁଇଥର ଜେରୁସାଲମ ବାହାରେ ରାତ୍ରି କ୍ଷେପଣ କଲେ। ତହିଁରେ ମୁଁ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଇ ସେମାନଙ୍କୁ କହିଲି, ତୁମେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି କ୍ଷେପଣ କରୁଅଛ? ତୁମେମାନେ ଆଉ ଥରେ ଏପରି କଲେ ମୁଁ ତୁମମାନଙ୍କୁ ଧରିବି। ସେହି ସମୟଠାରୁ ସେମାନେ ଆଉ ବିଶ୍ରାମବାରରେ ଆସିଲେ ନାହିଁ। ଏହି ପ୍ରକାରେ ନିହିମିଆ ବିଶ୍ରାମବାରରେ ସମସ୍ତ ପ୍ରକାର ବ୍ୟବସାୟକୁ ବନ୍ଦ କଲେ ଓ ବିଶ୍ରାମବାରର ପବିତ୍ରତାକୁ ରକ୍ଷା କଲେ। ବର୍ତ୍ତମାନ ଆଉ ଏକ ବିଷୟ ନିହିମିଆଙ୍କର ଦୃଷ୍ଟିଗୋଚର ହୁଏ, ଯାହାକି ତେର ପର୍ବର ତେଇଶ ପଦରୁ ପଚିଶ ପଦ ମଧ୍ୟରେ ଲେଖା ଅଛି, ସେହି ସମୟରେ ମଧ୍ୟ ଯେଉଁ ଜିହୁଦୀୟମାନେ ଅସ୍ଦୋତ ଅମନ ଓ ମୟାବଦେଶିଆ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ ସେମାନଙ୍କୁ ମୁଁ ଦେଖିଲି, ପୁଣି ସେମାନଙ୍କ ବାଳକମାନେ ଅଧେ ଅସ୍ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ ଓ ଜିହୁଦୀୟ ଭାଷାରେ କଥାବାର୍ତ୍ତା କରିପାରିଲେ ନାହିଁ, ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ କଥା କହିଲେ। ତହିଁରେ ମୁଁ ସେମାନଙ୍କ ସହିତ ବାଦନବାଦ କଲି ଓ ସେମାନଙ୍କୁ ସାପ ଦେଲି ଓ ସେମାନଙ୍କର କାହା କାହାକୁ ପ୍ରହାର କଲି ଓ ସେମାନଙ୍କର କେଶ ଉତ୍ପାଟନ କଲି, ଆଉ ପରମେଶ୍ୱରଙ୍କ ନାମରେ ଶପଥ କରାଇ କହିଲି, ତୁମେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣା ଆପଣାର କନ୍ୟା ଦିଅ ନାହିଁ, ଅବା ଆପଣା ଆପଣା ପୁତ୍ର ନିମନ୍ତେ କି ଆପଣାମାନଙ୍କ ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କରନାହିଁ। ନିହିମିଆ ମଧ୍ୟ ଦେଖିବାକୁ ପାରିଲେ ଯେ ଜିହୁଦୀୟମାନେ ବିଜାତୀୟମାନଙ୍କ ମଧ୍ୟରୁ କନ୍ୟା ଗ୍ରହଣ କରିଅଛନ୍ତି ଓ ସେମାନଙ୍କ ସହିତ ବିବାହ ବନ୍ଧନ ସ୍ଥାପନ କରିଅଛନ୍ତି, ସେମାନେ ସେମାନଙ୍କ ସହ ସହବାସ କରିଅଛନ୍ତି। ନିହିମିଆ ସେମାନଙ୍କ ସହିତ ସେହି ବିଷୟ ନେଇ ବାଦନବାଦ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସାପ ଦେଲେ ଓ ପ୍ରହାର କଲେ ଓ ସେମାନଙ୍କର କେଶ ଉତ୍ପାଟନ କଲେ। ହଁ, ଏହା ଅତିରିକ୍ତ ବୋଲି ମନେ ହୁଏ, ମାତ୍ର ଏହିପରି ଶାସନ ଦରକାର ଥିଲା। ତାହା ନ ହୋଇଥିଲେ ସେମାନେ ବାଟକୁ ଆସିନଥାନ୍ତେ, ଆଉ ସେମାନଙ୍କୁ ପରମେଶ୍ୱରଙ୍କ ନାମରେ ଶପଥ କରାଇଲେ ଯେପରି ସେମାନେ ପୁନର୍ବାର ସେହି ବିଦେଶିଆ ସ୍ତ୍ରୀମାନଙ୍କୁ ଗ୍ରହଣ ନ କରନ୍ତି କିମ୍ବା ସେମାନଙ୍କର ପୁତ୍ର କନ୍ୟାମାନଙ୍କୁ ସେହି ବିଦେଶୀୟମାନଙ୍କ ସହିତ ବିବାହ ନ ଦିଅନ୍ତି। ଆପଣ ଦେଖନ୍ତୁ, ଆତ୍ମିକ ଜାଗରଣ ସଦାସର୍ବଦା ଉତ୍ତମ କାର୍ଯ୍ୟ ସାଧନ କରିବା ନିମନ୍ତେ ପ୍ରେରଣା ଯୋଗାଇଥାଏ। ଯେତେବେଳେ ଆତ୍ମିକ ଜାଗରଣ ଘଟେ, ସେତେବେଳେ ଯେଉଁ ସମସ୍ତ ବିଷୟ ପରିଷ୍କୃତ ହେବାର ଆବଶ୍ୟକ ହୁଏ ତାହା ସାଧିତ ହୁଏ। ଯଦି ଆମେ ନିଜର ଦେଶର ବା ଜାତିର ବା ପରିବାରର ବା ମଣ୍ଡଳୀର ବା ସମାଜର ସମସ୍ୟାକୁ ଦୂର କରିବାକୁ ଚାହୁଁ ଓ ମଙ୍ଗଳ ତଥା ଉନ୍ନତି ଚାହୁଁ, ତାହେଲେ ଏହା କେବଳ ଗୋଟିଏ ବିଷୟ ଦ୍ୱାରା ସାଧିତ ହୋଇପାରିବ, ଆଉ ତାହା ହେଉଛି ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଆତ୍ମିକ ଜାଗରଣ। ଶେଷରେ ନିହିମିଆ ଏହିପରି କହି ସମାପ୍ତ କରନ୍ତି, ଯାହାକି ତେର ପର୍ବର ଅଣତିରିଶରୁ ଏକତିରିଶ ପଦ ମଧ୍ୟରେ ଲେଖା ଅଛି, ହେ ମୋର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର, ଯେହେତୁ ସେମାନେ ଯାଜକ ପଦକୁ ଆଉ ଯାଜକ ପଦର ଓ ଲେବିୟମାନଙ୍କର ନିୟମକୁ କଳଙ୍କିତ କରିଅଛନ୍ତି। ଏହିରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିଷ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟାନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର ରକ୍ଷଣୀୟ ନିରୂପଣ କଲି ଆଉ ନିରୂପିତ ସମୟରେ କାଷ୍ଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି ହେ ମୋର ପରମେଶ୍ୱର ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର ଏହି ପଦଗୁଡ଼ିକ ନିମିଆଙ୍କର ତାଙ୍କର ଲୋକମାନଙ୍କ ପ୍ରତି ଅବଦାନ ସ୍ୱରୂପେ ଯେଉଁ ସମସ୍ତ ଆତ୍ମିକ ମଙ୍ଗଳ ବିଷୟ ସବୁ ସାଧନ କରିଥିଲେ ତାହା ପ୍ରକାଶ କରେ ସମସ୍ତ ବିଜାତୀୟମାନେ ସେମାନଙ୍କର ସମ୍ମାନଜନକ ପଦବୀ ଓ ଦାୟିତ୍ୱରୁ ବହିଷ୍କୃତ ହୋଇଥିଲେ ଓ ଲେବୀୟମାନେ ତଥା ଯାଜକମାନେ ସେମାନଙ୍କ ସେବକ ପଦରେ ପୁନର୍ବାର ନିଯୁକ୍ତି ପାଇଥିଲେ ଓ ମନ୍ଦିର ନିମନ୍ତେ ଦାନ ସଂଗ୍ରହ କରାଗଲା ଆଉ ନିହିମିଆଙ୍କର ଶେଷ କଥା ଥିଲା ହେ ମୋହର ପରମେଶ୍ୱର ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର ଈଶ୍ୱର ମଧ୍ୟ ଚମତ୍କାର ଭାବେ ତାହାଙ୍କ ପ୍ରାର୍ଥନାର ଉତ୍ତର ପ୍ରଦାନ କଲେ ଯାହାକି ସେ ତାହାଙ୍କ ବାକ୍ୟରେ ଏହି ସମସ୍ତ ବିଷୟ ଲିପିବଦ୍ଧ କରାଇଲେ ଯାହାକି ଚିରସ୍ଥାୟୀ ତଥା ଅବିସ୍ମରଣୀୟ ହୋଇ ରହିଅଛି ବାସ୍ତବରେ ଈଶ୍ୱର ନିହିମିଆଙ୍କୁ ସ୍ମରଣ କଲେ ଓ ସେ ଆଜି ମଧ୍ୟ ତାହାଙ୍କ ପ୍ରତ୍ୟେକ ସେବକମାନଙ୍କୁ ସ୍ମରଣ କରନ୍ତି ଆଜି ଅନେକ ମନୁଷ୍ୟମାନଙ୍କ ନିକଟରେ ଅବିସ୍ମରଣୀୟ ହୋଇ ରହିବାକୁ ଚାହାନ୍ତି ମାତ୍ର ଈଶ୍ୱରଙ୍କ ନିକଟରେ ଆମେ ଅବିସ୍ମରଣୀୟ ହୋଇ ରହିବା ନିମନ୍ତେ ଚେଷ୍ଟା କରିବା ଉଚିତ ପ୍ରିୟ ବନ୍ଧୁ ଏ ଜଗତରେ ଆମେ ଯାହା କିଛି କରୁ ତାହା ଈଶ୍ୱରଙ୍କର ଗୌରବ ନିମନ୍ତେ କରିବା ଉଚିତ ଯେପରି ଆମେ ଈଶ୍ୱରଙ୍କ ନିକଟରେ ଅବିସ୍ମରଣୀୟ ହୋଇ ରହୁ ନିହିମିଆ ଯାହା କିଛି କଲେ ଈଶ୍ୱରଙ୍କୁ ଗୌରବ ଦେବା ଉଦ୍ଦେଶ୍ୟରେ କଲେ ଆଉ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ହିଁ କଲେ ତେଣୁ ଆସୁ ସେହି ନିହିମିଆଙ୍କର ମନୋଭାବ ଧାରଣ କରି ଆମେ ଈଶ୍ୱରଙ୍କ ନିମନ୍ତେ ସାକ୍ଷୀ ହେଉ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଠିକଣାଟି ଆଉଥରେ ଶୁଣନ୍ତୁ ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ ODIA@radio882.com ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ନମସ୍କାର।